जा देवी सर्वभूतेषु शक्तिरूपेण संस्थिता नमस्तस्य नमो नमः। जेउ देवी समस्त जगतर प्राणीमानंक मध्यरे उपस्थित तांको नमस्कार नमस्कार नमस्कार। आसंतु जानिबा नवरात्रि विषय। नवरात्रि होउछि माँकर नौ रात्रि एवं दस दिन। ଏହି ନବରାତ୍ରି ଅଧ୍ୟାୟଟି ଆମେ ଏହି ପଡ଼କାଷ୍ଟରୁ ଶୁଣିବା। ନବରାତ୍ର ବା ନବରାତ୍ରି ହିନ୍ଦୁମାନଙ୍କର ଏକ ମୁଖ୍ୟ ପର୍ବ। ନବରାତ୍ର ଶବ୍ଦଟି ସଂସ୍କୃତ ଶବ୍ଦ ଯାହାର ଅର୍ଥ ହେଉଛି ନଅ ଗୋଟି ରାତ୍ରିର ସମୟ। ଏହି ନଅ ରାତ୍ରି ଏବଂ ଦଶ ଦିନ ମଧ୍ୟରେ ଶକ୍ତିଦେବୀ ବା ମା ଦୁର୍ଗାଙ୍କର ପୂଜା କରାଯାଏ। ନବରାତ୍ର ବର୍ଷକୁ ଚାରିଥର ପଡ଼ିଥାଏ, ଚୈତ୍ର ମାଘ ଆଷାଢ଼ ଓ ଆଶ୍ୱିନ ପ୍ରତିପଦରୁ ନବମୀ ପର୍ଯ୍ୟନ୍ତ ପାଳନ କରାଯାଏ। ମାଘ ଓ ଆଷାଢ଼ରେ ଯେଉଁ ନବରାତ୍ରି ପଡ଼େ ତାକୁ ଗୁପ୍ତ ନବରାତ୍ରି କୁହାଯାଏ। ଚୈତ୍ର ମାସରେ ପଡ଼ୁଥିବା ନବରାତ୍ରିକୁ ବାସନ୍ତିକ ବା ବାସନ୍ତୀୟ ନବରାତ୍ରି କୁହାଯାଇଥାଏ ଏବଂ ଆଶ୍ୱିନ ମାସ ନବରାତ୍ରିକୁ ଶାରଦୀୟ ନବରାତ୍ରି କୁହାଯାଏ। ଶାରଦୀୟ ନବରାତ୍ରି ଅଶ୍ୱିନ ମାସର ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ଆରମ୍ଭ ହୋଇଥାଏ। ଏହା ବିଭିନ୍ନ କାରଣରୁ ଏବଂ ଭାରତୀୟ ସାଂସ୍କୃତିକ କ୍ଷେତ୍ରର ବିଭିନ୍ନ ଭାଗରେ ଭିନ୍ନ ଭିନ୍ନ ଭାବରେ ପାଳନ କରାଯାଇଥାଏ। ପୁରାଣ ମତେ ଦୁର୍ଗ ରାକ୍ଷସ ବ୍ରହ୍ମାଙ୍କଠାରୁ ବରପ୍ରାପ୍ତି ହୋଇ ଭୀଷଣ ଶକ୍ତିଶାଳୀ ଓ ଅତ୍ୟାଚାରୀ ହୋଇଉଠିଲା। ସେ ତ୍ରିଲୋକ ଜିଣିବା ପରେ ଦେବଲୋକ ଯାଇ ଦେବରାଜ ଇନ୍ଦ୍ରଙ୍କୁ ଭୟ ଦେଖାଇଲା। ଦେବଗଣ ସମ୍ମିଳିତ ହୋଇ ଲଢ଼ିଲେ, କିନ୍ତୁ ସମସ୍ତ ଦେବ ଆୟୁଧକୁ ବ୍ୟର୍ଥ କରି ଦୁର୍ଗ ଦୈତ୍ୟ ଦେବଗଣଙ୍କୁ ବନ୍ଦୀ କରି ନିଜ ଦୁର୍ଗର କାଳକୋଠରୀରେ ନିତ୍ୟ ନିର୍ଯାତନା ଦେବାରେ ଲାଗିଲା। ସବୁ ଦେବତା ଭୀତତ୍ରସ୍ତ ହୋଇ ମହାଶକ୍ତିଙ୍କୁ ପ୍ରାର୍ଥନା କଲେ। ଦୟାରେ ବିଗଳିତ ମା ଆବିର୍ଭୂତ ହୋଇ ନିଜ ଅଗ୍ନିଗର୍ଭ ନେତ୍ରରେ ଦୁର୍ଗମର ଦୁର୍ଗ ଧ୍ୱଂସ କରି ଦେବଗଣଙ୍କୁ ଉଦ୍ଧାର କଲେ। ଯେତେବେଳେ ଦୁର୍ଗ ମାଙ୍କୁ ଆକ୍ରମଣ କରିବାକୁ ଆସିଲା, ମା ସହସ୍ରଭୁଜ ହୋଇ ଅସୁମାରୀ ଶସ୍ତ୍ର ଧାରଣ କରି ରାକ୍ଷସକୁ ବଦ୍ଧ କଲେ। ସେହି ଦିନଠାରୁ ସେ ଦୁର୍ଗ ନାଶକାରୀ ଦୁର୍ଗା ଭାବେ ପୂଜିତ ହେଲେ। ସିଂହ ବାହିନୀ ଭାବରେ ସେ ଉଭୟ ସ୍ନେହୀ ଓ ଭୟଙ୍କରୀ। ସିଂହ ଉପରେ ବସି ସେ ଚତୁର୍ଭୁଜା ଅଷ୍ଟଭୁଜା ବା ଏପରିକି ସହସ୍ରଭୁଜା ମଧ୍ୟ ହୋଇପାରନ୍ତି, କିନ୍ତୁ ସବୁବେଳେ ତାଙ୍କର ଗୋଟିଏ ହାତ ବରଦା ବା ଶାନ୍ତ ମୁଦ୍ରାରେ ଶୋଭିତ। ମା ରୂପରେ ଭକ୍ତ ଓ ଶରଣାଗତମାନଙ୍କ ପାଇଁ ସେ ଅଭୟ, ଦୟା ଓ ବରଦା ଏବଂ କରୁଣାମୟୀ, କିନ୍ତୁ ଦୂରାଚାରୀ ରାକ୍ଷସ ସ୍ୱଭାବର ବ୍ୟକ୍ତି ଯେ ଅନ୍ୟମାନଙ୍କୁ କଷ୍ଟ ଦିଅନ୍ତି ସେମାନଙ୍କ ପାଇଁ ସେ ଭୟଙ୍କର ହୋଇପଡ଼ନ୍ତି। ବସନ୍ତ ଓ ଶରତ ଋତୁରେ ଦେବୀ ଆରାଧନା କରାଯାଏ। ଚୈତ୍ର ଶୁକ୍ଳ ଏବଂ ଅଶ୍ୱିନ ଶୁକ୍ଳ ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ ନବଗୌରୀ ବା ନବଦୁର୍ଗା, ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀଙ୍କ ପୂଜା ଅନୁଷ୍ଠିତ ହୋଇଥାଏ। ଆଜି ନବରାତ୍ରିର ପ୍ରଥମ ଦିନ। ଆଜିଠାରୁ ଆରମ୍ଭ ହେବ ଅଶ୍ୱିନ ଶୁକ୍ଳପକ୍ଷର ଶାରଦୀୟ ନବରାତ୍ରି ପୂଜା। ଆଜି ଦେବୀଙ୍କୁ ଶୈଳପୁତ୍ରୀ ରୂପରେ ଆରାଧନା କରାଯିବ। ନବରାତ୍ରିର ପ୍ରଥମ ଦିନ ପୂଜାପାଠରେ ଅନେକ କଥା ପ୍ରତି ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ। ମାତା ଶୈଳପୁତ୍ରୀଙ୍କର ପୂଜା ଦ୍ୱାରା ସୂର୍ଯ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ମା ଶୈଳପୁତ୍ରୀଙ୍କୁ ଗାଈର ଶୁଦ୍ଧ ଘିଅର ଭୋଗ ଲଗାଇବା ଉଚିତ। ଏହାଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ଏବଂ ମାନ ସମ୍ମାନ ମିଳିଥାଏ। ଏହି ଅବସରରେ ନବରାତ୍ରିର ପ୍ରଥମ ଦିନ ମାଙ୍କ ଶୈଳପୁତ୍ରୀ ସ୍ୱରୂପଙ୍କ ଉପାସନା ହୋଇଥାଏ। ହିମାଳୟଙ୍କ ପୁତ୍ରୀ ହୋଇଥିବାରୁ ତାଙ୍କୁ ଶୈଳପୁତ୍ରୀ କୁହାଯାଏ। ପୂର୍ବ ଜନ୍ମରେ ତାଙ୍କ ନାଁ ସତୀ ଥିଲା ଏବଂ ସେ ଭଗବାନ ଶିବଙ୍କ ପତ୍ନୀ ଥିଲେ। ସତୀଙ୍କ ପିତା ଦକ୍ଷ ପ୍ରଜାପତି ଭଗବାନ ଶିବଙ୍କ ଅପମାନ କରିଥିଲେ। ଏହି କାରଣ ଯୋଗୁଁ ସତୀ ନିଜକୁ ଯଜ୍ଞ କୁଣ୍ଡରେ ଭସ୍ମ କରିଦେଇଥିଲେ। ନବରାତ୍ରିର ପ୍ରଥମ ଦିନ ମା ଶୈଳପୁତ୍ରୀଙ୍କ ବିଗ୍ରହ କିମ୍ବା ଚିତ୍ରକୁ କାଠର ପଟରେ ଲାଲ କିମ୍ବା ଧଳା ବସ୍ତ୍ର ବିଛାଇ ସ୍ଥାପିତ କରନ୍ତୁ। ମା ଶୈଳପୁତ୍ରୀଙ୍କୁ ଧଳା ବସ୍ତୁ ଅତ୍ୟନ୍ତ ପ୍ରିୟ। ଏହି କାରଣରୁ ମା ଶୈଳପୁତ୍ରୀଙ୍କୁ ଧଳା ବସ୍ତ୍ର କିମ୍ବା ଧଳା ଫୁଲ ଅର୍ପଣ କରନ୍ତୁ। ଏବଂ ଧଳା ବର୍ଫି ଭୋଗ ଲଗାନ୍ତୁ। ମା ଶୈଳପୁତ୍ରୀଙ୍କ ଆରାଧନା ଦ୍ୱାରା ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ ଏବଂ କନ୍ୟାଙ୍କୁ ଉତ୍ତମ ବର ମିଳିଥାଏ। ନବରାତ୍ରିର ପ୍ରଥମ ଦିନ ଉପାସନାରେ ସାଧକ ନିଜ ମନକୁ ମୂଳାଧାର ଚକ୍ରରେ ସ୍ଥିତ କରିଥାନ୍ତି। ଶୈଳପୁତ୍ରୀଙ୍କ ପୂଜା କରିବା ଦ୍ୱାରା ମୂଳାଧାର ଚକ୍ର ଜାଗୃତ ହୋଇଥାଏ ଏବଂ ତାଙ୍କୁ ସିଦ୍ଧିପ୍ରାପ୍ତ ହୋଇଥାଏ। ଜୀବନର ସମସ୍ତ କଷ୍ଟ କ୍ଲେଶ ଏବଂ ନକାରାତ୍ମକ ଶକ୍ତି ନାଶ ପାଇଁ ଗୋଟିଏ ପାନପତ୍ରରେ ଲବଙ୍ଗ ଗୁଆ ମିଶ୍ରି ରଖି ମା ଶୈଳପୁତ୍ରୀଙ୍କୁ ଅର୍ପଣ କରନ୍ତୁ, ମନୋକାମନା ନିଶ୍ଚୟ ପୂର୍ଣ୍ଣ ହେବ। ଆସନ୍ତୁ ଜାଣିବା କେମିତି କରିବେ ମାଙ୍କ ପୂଜା। ନବରାତ୍ରିର ପ୍ରଥମ ଦିନରେ କାଠ ଥାଳିରେ ନାଲି କିମ୍ବା ଧଳା କପଡ଼ା ରଖି ମାତା ଶୈଳପୁତ୍ରୀଙ୍କ ଦେବତା କିମ୍ବା ଚିତ୍ର ସ୍ଥାପନ କରନ୍ତୁ। ଧଳା ବସ୍ତୁ ମାତାଙ୍କର ଅତ୍ୟନ୍ତ ପ୍ରିୟ ଥିବାରୁ ମାତାଙ୍କୁ ଧଳା ପୋଷାକ କିମ୍ବା ଧଳା ଫୁଲ ପ୍ରଦାନ କରନ୍ତୁ ଏବଂ ଧଳା ବର୍ଫି ପ୍ରଦାନ କରନ୍ତୁ। ମା ଶୈଳପୁତ୍ରୀଙ୍କୁ ପୂଜା ଏବଂ ଆରାଧନା କରିବା ଯୋଗୁଁ ସମସ୍ତ ମନୋବାଞ୍ଛ ପୂର୍ଣ୍ଣ ହେବା ସହିତ ଝିଅମାନଙ୍କୁ ମନ ମୁତାବକ ବର ମିଳିଥାଏ। ପୁରାଣରେ କଳସକୁ ଭଗବାନ ଗଣେଶଙ୍କ ସ୍ୱରୂପ ବୋଲି କୁହାଯାଏ, ତେଣୁ ନବରାତ୍ରିରେ ପ୍ରଥମେ କଳସ ପୂଜା କରାଯାଏ। କୁହାଯାଏ ମା ଶୈଳପୁତ୍ରୀଙ୍କୁ କଥା ଶ୍ରବଣ କରିବା ଦ୍ୱାରା ବ୍ୟକ୍ତି ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ନବରାତ୍ରର ପ୍ରଥମ ଦିନରେ ମାଙ୍କୁ ଅର୍ପଣ କରାଯାଉଥିବା ଭୋଗ। ପ୍ରଥମ ଦିନରେ ମା ଶୈଳପୁତ୍ରୀଙ୍କୁ ଶୁଦ୍ଧ ଦେଶୀ ଘିଅରେ ହାଲୁଆ ଏବଂ ଫଳ ଭୋଗ ଲଗାନ୍ତୁ। ଆଜି ଆମେ ମାଙ୍କର ପ୍ରଥମ ଦିନର ପୂଜାବିଧି ବିଷୟରେ ଜାଣିଲେ। ଦ୍ୱିତୀୟ ଦିନର ପୂଜାବିଧି ଆଗାମୀ ଅଧ୍ୟାୟରେ ଜାଣିବା। ଧନ୍ୟବାଦ।